ప్రభుగా వాస్తవ జగత్తు తీర్చడం కలిగి దానిలో విస్తృత ప్రతిఫలం. ସମଗ୍ର ଭୁବନେଶ୍ୱରର ଆଦିବାସୀ ମାନଙ୍କର ହିସାବ କରାଯିବ, ସଂଖ୍ୟା ରହିଛି ତାଙ୍କର ଯଦି ହିସାବ କରାଯିବ କେତେ ପରସେଣ୍ଟେଜ୍ ରହିଛନ୍ତି ନା ଖୁବ କମ୍, 1% କି 2% ଲୋକ ସେ ଝାରପଡ଼ା ଜେଲରେ ରହିଛନ୍ତି, ଅଧିକାଂଶ ଲୋକ ମୃତ ଅବସ୍ଥାରେ ଅଛନ୍ତି। ସେହିଭଳି ଭାବରେ ସମଗ୍ର ଜଗତ ରହିଛି, ସମଗ୍ର ଯେଉଁ ବିଶ୍ୱ ରହିଛି ବା ସମଗ୍ର ସୃଷ୍ଟି ରହିଛି ତାର ମାତ୍ର ଏକ ତୃତୀୟାଂଶ ତୃତୀୟାଂଶ ବା 25% ଏ ଭୌତିକ ଜଗତ, 75% ଯେଉଁ ରହିଛି ସେ ହେଉଛି ଠିକ୍ ଜଗତ ଭଗବାନଙ୍କ ଧାମ ବା ସେ ହେଉଛି ନିତ୍ୟ ଧାମ। ତେଣୁ ଲେଖିକମାନେ ଅଛନ୍ତି ସେମାନେ ଆନନ୍ଦରେ ରହିଛନ୍ତି, ସେମାନେ ସବୁବେଳେ ଭଗବାନଙ୍କ ନାମ କୀର୍ତ୍ତନ କରୁଛନ୍ତି, ହରେ କୃଷ୍ଣ ହରେ କୃଷ୍ଣ 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 ହରେ ହରେ, ହରେ ରାମ ହରେ ରାମ 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 ହରେ ହରେ। କାରଣ ଇଏ ହେଉଛି ଆମର ପ୍ରକୃତ ଧର୍ମ ଯେ ଆମେ ଭଗବାନଙ୍କ ସେବା କରିବା, ଭଗବାନଙ୍କ ସେବାକୁ ଯେତେବେଳେ ଭୁଲିଯିବା ସେତେବେଳେ ଆମେ ମାୟାର ସେବା କରିବା। ଯେହେତୁ ଆମେ ଭଗବାନ ଭଳି ଉପଭୋଗ କରିବା ପାଇଁ ଚାହୁଁଛେ ସେଥିପାଇଁ ଭଗବାନ ଏ ମାଇକ ଘରକୁ ପଠେଇଛନ୍ତି। ତେଣୁ ଏଠି ସବୁବେଳେ ଧର୍ମର ଗ୍ଲାନି ହେଉଛି, ଭଗବାନ ମନ୍ଦିରରେ ଆସି ଘରକୁ ସ୍ଥାପନ କରନ୍ତି। ତେଣୁ ସତ୍ୟ ଯୁଗରେ ଧର୍ମ ଚାରିପାଦ ସୁରକ୍ଷିତ ଥିଲା। ଧର୍ମ ଚାରିପାଦ ହେଉଛି କ'ଣ ନା ତପସ୍ୟା ଶୌଚ ଦୟା ସତ୍ୟ, ଏ ଚାରିଟି ହେଉଛି ଧର୍ମର ଚାରିପାଦ। ତେଣୁ ସତ୍ୟ ଯୁଗରେ ଲୋକମାନେ ଏଇ ଧର୍ମ ନୀତି ଅନୁସାରେ କାର୍ଯ୍ୟ କରୁଥିଲେ, ସେତେବେଳେ ଧର୍ମ ଭାବରେ ଚାରିପାଦ ସୁରକ୍ଷିତ ଥିଲା। କିନ୍ତୁ ଆସ୍ତେ ଆସ୍ତେ ଯେତେବେଳେ ସମାଜ ପରିବର୍ତ୍ତନ ହେଉଛି ସେତେବେଳେ ଧର୍ମର ଗ୍ଲାନି ହେଉଛି। ଧର୍ମର ଯେତେବେଳେ ଗ୍ଲାନି ହେବ ବା ଧର୍ମ ଯେତେବେଳେ କ୍ଷୟ ହେବ ସେତେବେଳେ ଅଧର୍ମ ବୃଦ୍ଧି ପାଇବ। ଆଜୁଧାନ ଧର୍ମସ୍ୟ ଯଦା ଯଦା ଧର୍ମସ୍ୟ ଗ୍ଲାନି ଭକ୍ତି ଭାରତ ଆଜୁଧାନ ଧର୍ମସ୍ୟ, ଅଧର୍ମର ଆଜୁଧାନ ହେଉଛି ବୃଦ୍ଧି ହେଉଛି। ତେଣୁ ଇଏ ଅଧର୍ମର ମଧ୍ୟ ଚାରୋଟି ପାଦ ରହିଛି। କ'ଣ ମଧ୍ୟ ଚାରୋଟି ପାଦ ନା ଦିଉଦମ କାନମ ପ୍ରିୟମ ସୁନା ଯତ୍ର ଅଧର୍ମ ସବୁ ପୀଡ଼ା, ଯୁଦ୍ଧ ପୀଡ଼ା ନିଶା ଦ୍ରବ୍ୟ ସେବନ ତା କାମ ଗୋଟେ ସିଗରେଟ୍ ମଦ ନଦୀ ଭାଙ୍ଗ ଇତ୍ୟାଦି, ଇଏ ହେଉଛି ଗୋଟେ ଅଧର୍ମର ସ୍ଥାନ। ଅବୈଧ ସ୍ତ୍ରୀ ସଂଘ ସେ ମଧ୍ୟ ଗୋଟେ ଅଧର୍ମର ସ୍ଥାନ, ଏବଂ ଜୀବ ହତ୍ୟା ପଶୁପକ୍ଷୀ ମାରିକି ଖାଉଛନ୍ତି ଇଏ ମଧ୍ୟ ଗୋଟେ ଅଧର୍ମର ସ୍ଥାନ। ତେଣୁ ଯେଭଳି ଭାବରେ ଧର୍ମର ଗ୍ଲାନି ହେଉଛି ସେଭଳି ଭାବରେ ଅଧର୍ମର ଉତ୍ଥାନ ହେଉଛି। ତେଣୁ ଭଗବାନ କହୁଛନ୍ତି ଯେ ମୁଁ ପ୍ରତି ଯୁଗରେ ସମଗାମ ଯୁଗେ ଯୁଗେ ପ୍ରତି ଯୁଗରେ ଭଗବାନ ଆସନ୍ତି। ଭଗବାନ ସତ୍ୟଯୁଗରେ ଆସିଲେ, କେଦାର ଯୁଗରେ ଆସିଲେ, ଦ୍ୱାପର ଯୁଗରେ ଆସିଲେ, ଏବଂ କଳିଯୁଗରେ ମଧ୍ୟ ଭଗବାନ ଆସିଛନ୍ତି। ପାଞ୍ଚ 30 ବର୍ଷ ତଳେ ଭଗବାନ ଆସିଛନ୍ତି। ତେଣୁ ଅର୍ଜୁନ ପଚାରୁଛନ୍ତି ପ୍ରଭୁ ଆପଣ ଆସିକିରି କ'ଣ କରନ୍ତି ନା ପରିପ୍ରାଣାୟ ସାଧୁ ନାମ, ଯେଉଁମାନେ ସାଧୁ ବ୍ୟକ୍ତି, ସାଧୁ ବ୍ୟକ୍ତି କିଏ ଆମେ କହିଥିଲେ ତୃତୀୟ ସ୍କନ୍ଧ 25 ଅଧ୍ୟାୟରେ ପ୍ରଭୁ ସାଧୁଙ୍କର ବର୍ଣ୍ଣନା କରିଛନ୍ତି, ସାଧୁଙ୍କର ଲକ୍ଷଣ କହିଛନ୍ତି କିଏ ସାଧୁ, ଏବଂ ଭଗବତ ଗୀତାରେ ମଧ୍ୟ ଭଗବାନ କହିଛନ୍ତି ସାଧୁର ଲକ୍ଷଣ ହେଉଛି ଅର୍ଜୁନ ଯେ ଅତିଚେ ଶୁଭ୍ରାଚାରୋ ଭଜତେ ମାମ ଅନନ୍ୟ ଭା ସାଧୁରେବ ସମନ୍ତବ୍ୟ ସମ୍ୟକ ବ୍ୟବସ୍ଥିତ ହୋଇଛ। ଗୋଟେ ଖାଲି ଦୂରାଚାରୀ ବ୍ୟକ୍ତି ନୁହନ୍ତି, ଜଣେ ସୁଦୂରାଚାରୀ ଅତ୍ୟନ୍ତ ଦୂରାଚାରୀ ବ୍ୟକ୍ତି ମଧ୍ୟ ସାଧୁ ହେବେ। ଅର୍ଜୁନ ପଚାରୁଛନ୍ତି ପ୍ରଭୁ ଆପଣ କହୁଛନ୍ତି ଦୂରାଚାରୀ ସୁଦୂରାଚାରୀ ପୁଣି କେତେ ତାଙ୍କୁ ସାଧୁ କହୁଛନ୍ତି ନା ଅତିଚେ ଶୁଭ୍ରାଚାର ଭଜତେ ମାମ ଅନନ୍ୟ ଭା ଯେତେବେଳେ ଦୁରାଚାରୀ ଚାଲିଛି ହେଲେ ମଧ୍ୟ ଯଦି ସେ ମୋର ବର୍ଣ୍ଣନ କରନ୍ତି, ହରେ କୃଷ୍ଣ 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 ହରେ ହରେ, ହରେ ରାମ 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 ବର୍ଣ୍ଣନ କରନ୍ତି, ତାହେଲେ ସାଧୁ ଏକ ମନ୍ତବ୍ୟ, ତାକୁ ସାଧୁ ବୋଲି କୁହାଯିବ। ନା ପ୍ରଭୁ କେମିତି ସାଧୁ ହେଲେ, ସେ ତ ଦୁରାଚାରୀ ବ୍ୟକ୍ତି ଅଛନ୍ତି, ହେଲେ କେମିତି ସାଧୁ ହେଲେ, ନା ସମ୍ୟକ ବ୍ୟବସ୍ଥିତ ହୋଇଛ, ଯେହେତୁ ସେ ଠିକ ଉପଯୁକ୍ତ ରାସ୍ତାକୁ ଆସିଯାଇଛନ୍ତି, ତେଣୁ ସେମାନେ କ୍ଷୀପ୍ର ଭଗତି ଧର୍ମାତ୍ମା, ସେମାନେ ଖୁବ୍ ଶୀଘ୍ର ଧର୍ମାତ୍ମାରେ ପରିଣତ ହେଇଯିବେ। ଯଦିଓ ସେମାନେ ବାକି ବ୍ୟକ୍ତି ଥିଲେ, କିନ୍ତୁ ଯଦି ସେମାନେ ଭଗବାନଙ୍କର ଭଜନ କରନ୍ତି, ତାହେଲେ ଖୁବ୍ ଶୀଘ୍ର ସେମାନେ ଧର୍ମାତ୍ମାରେ ପରିଣତ ହେଇଯିବେ। କ୍ଷୀପ୍ର ଭଗତି ଧର୍ମାତ୍ମା ଏବଂ ସଶୃତ ଶାନ୍ତି ଦିବସ୍ତି, ସବୁବେଳେ ପାଇଁ ସେମାନେ ଶାନ୍ତିରେ ରହିବେ। ଦୂରାଚାରୀ ବ୍ୟକ୍ତି କେବେ ଶାନ୍ତି ରହିପାରିବ ନାହିଁ, ସେ ଅଶାନ୍ତିରେ ରହିବ, ମନୁଷ୍ୟ ରହିବ, ବିଭିନ୍ନ କଷ୍ଟ ପାଇବ। କିନ୍ତୁ ଯଦି ସେ କୌଣସି ମତେ ସାଧୁଙ୍କର ସଂସ୍କୃତରେ ଆସି ଯେଉଁଭଳି ଭାବରେ ଆମେ କହିଥିଲୁ, ଯଶୁ ରତ୍ନାକର ବହୁତ ଲୋକ ମାରିକି ଅଧନ୍ତରେ କାର୍ଯ୍ୟ କରୁଥିଲା, କିନ୍ତୁ ଯେତେବେଳେ ନାରଦମୁନିଙ୍କ ଭଳି ଜଣେ ସାଧୁଙ୍କ ସଂସ୍କୃତରେ ସେ ଆସିଲା, ଯେତେବେଳେ ସେ ଭଗବାନଙ୍କର ନାମ ନେଲା, ଏତେ ଦୂରାଚାରୀ ବ୍ୟକ୍ତି ଥିଲା, ଏତେ ପାପରେ ଯୁକ୍ତ ଥିଲା ଯେ ଭଗବାନଙ୍କର ରାମ ନାମ ଯେଉଁ ରହିଛି, ରାମ ଏ ରାମ ନାମ ବହୁତ ସରଳ ନାମ, ତଥାପି ସେ ନାମକୁ ନେଇ ପାରୁନଥିଲା। ତେଣୁ ନାରଦ କହିଥିଲେ ଓଲଟା ଭାବରେ ଭଗବାନଙ୍କର ନାମ ଜପ କର, ପରା 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 ହେଇକରି ଏଇଭଳି ଭାବରେ ସେ ଭଗବାନଙ୍କର ନାମ ନେଲେ, ଓଲଟା ଭାବରେ ରାମଙ୍କ ନାମ ରଖିକିରି ଭଗବାନଙ୍କର ନାମ ରାମଙ୍କର ନାମ ନେଲେ। ତେଣୁ ଜଣେ ଯଦି ଭଗବାନଙ୍କର ନାମ ନେଉଛନ୍ତି, ତାହେଲେ କ୍ଷିପ୍ରମ ଭଗତି ଧର୍ମାତ୍ମା, ଖୁବ୍ ଶୀଘ୍ର ସେମାନେ ଧର୍ମାତ୍ମାରେ ପରିଣତ ହେଇଯିବେ ଏବଂ ସଂସଦ ଶାନ୍ତି ନିଗରିଛନ୍ତି, ସବୁବେଳେ ପାଇଁ ସେମାନେ ଆନନ୍ଦ ବା ଶାନ୍ତିରେ ରହିବେ। ତେଣୁ ଭଗବାନ କହୁଛନ୍ତି, ହେ ଅର୍ଜୁନ, ହେ କୁନ୍ତୀ ପୁତ୍ର, କୌଣସି ଜାଣି ତମେ ଘୋଷଣା କର ଯେ ନ ମେ ଭକ୍ତ ପ୍ରଣତି, ମୋର ଭକ୍ତ କେବେ ତାର ନଷ୍ଟ ହେବେ ନାହିଁ, ତାର ଦଂଶ ହେବ ନାହିଁ, ତାର ପତନ ହେବ ନାହିଁ, ଭଗବାନ ସୁରକ୍ଷିତ ରହିବେ। ତେଣୁ ଭଗବାନ କହୁଛନ୍ତି ଯେ ମୁଁ ଯେଉଁ ଆସେ ପ୍ରତି ଯୁଗେ ଆସେ, ତମେ ପଚାରିଲ ମୁଁ କ'ଣ କରେ, ମୁଁ ତିନୋଟି କାର୍ଯ୍ୟ କରେ, ନା କ'ଣ ପ୍ରଭୁ, ନା ପରିତ୍ରାଣାୟ ସାଧୁ, ନା ଏଇ ଯେଉଁ ସାଧୁଙ୍କର ସଂଜ୍ଞା ଆମେ ଦେଲେ, ସେଇ ସାଧୁମାନଙ୍କୁ ଭଗବାନ ଆନନ୍ଦ ପ୍ରଦାନ କରନ୍ତି। ପରିତ୍ରାଣାୟ ସାଧୁ, ନା ସାଧୁମାନଙ୍କର କେବଳ ତାଙ୍କର କାର୍ଯ୍ୟ ହେଉଛି ସେମାନେ ଭଗବାନଙ୍କ ସେବାରେ ନିଯୁକ୍ତ ରୁହନ୍ତି। ଆଜି ଆମ ପ୍ରଭୁମାନେ ଭଗବାନଙ୍କୁ ଭଜନ କଲେ, ଭଗବାନ କୀର୍ତ୍ତନ କଲେ, ନାମ କୀର୍ତ୍ତନ କଲେ, କେତେ ଆନନ୍ଦ ସେମାନେ ପ୍ରାପ୍ତ ହେବେ। ଯେଉଁମାନେ ଭକ୍ତ ସେମାନେ ଭଗବାନଙ୍କ ସେବାରେ ଆନନ୍ଦ ପ୍ରାପ୍ତ ହୁଅନ୍ତି, ଆଉ କୌଣସିରେ ଆନନ୍ଦ ପ୍ରାପ୍ତ ହେଇପାରନ୍ତି ନାହିଁ। ଯେଉଁମାନେ ଭଗବାନଙ୍କର ଭକ୍ତ ହୁଅନ୍ତି ସେମାନେ ଭୌତିକ ସୁଖରେ ଆନନ୍ଦ ପ୍ରାପ୍ତ ହୁଅନ୍ତି। ଭୌତିକ ଜଗତରେ ଚାରୋଟି ସୁଖ ରହିଛି, ଏ ହେଉଛି ଭୌତିକ ସୁଖ। କ'ଣ ସେ ସୁଖ, ନା ଆହାର ନିଦ୍ରା ଭୟ ବୈଷ୍ଣବିକ ସାମାନ୍ୟ କ୍ଲିତ ପଶୁମି ନାରାୟଣ, ଖାଦ୍ୟ ଖାଇବା ଇଏ ପଶୁ ମଧ୍ୟ ଖାଉଛି ଏବଂ ମନୁଷ୍ୟ ମଧ୍ୟ ଖାଉଛି, ତଥାପି କ'ଣ ରହିଲା, ପଶୁ ମଧ୍ୟ ନିଦ୍ରା ଯାଉଛି ଏବଂ ମନୁଷ୍ୟ ମଧ୍ୟ ନିଦ୍ରା ଯାଉଛି, ଏଇଥିରେ ସେମାନେ ଆନନ୍ଦ ପ୍ରାପ୍ତ ହେଉଛନ୍ତି। ସୁରକ୍ଷା ଆମେ ଏମିତି ଚେଷ୍ଟା କରୁଛୁ ସୁରକ୍ଷାରେ ରହିବା ପାଇଁ, ସେପଟେ ଗାଁ ଇତ୍ୟାଦି ରଖୁଛେ, ଏଇଥିରୁ ଆମେ ଆନନ୍ଦ ପ୍ରାପ୍ତ ହେଉଛେ, ବା ମିଶନ ସୁଖ ଦ୍ୱାରା ଆନନ୍ଦ ପ୍ରାପ୍ତ ହେଉଛେ। ଏ ପଶୁ ମଧ୍ୟ ଏଇଭଳି ଭାବରେ କରୁଛି, ମନୁଷ୍ୟ ମଧ୍ୟ ଏଇଭଳି ଭାବରେ କରୁଛି, ତାହେଲେ କ'ଣ ତଫାତ୍ ରହିଲା ମନୁଷ୍ୟ ଏବଂ ପଶୁମାନଙ୍କ ଭିତରେ। ତେଣୁ ମନୁଷ୍ୟ ତାକୁ କୁହାଯିବ ଯେତେବେଳେ ସେ ଧର୍ମ ଆଚରଣ କରିବ, ଧର୍ମହୀନା ପଶୁ ସମାନା। ତେଣୁ ସାଧାରଣତଃ ଲୋକମାନେ ଏଇ ତାଙ୍କର ଶରୀରକୁ ଆନନ୍ଦ ନେବା ପାଇଁ ଏ ଭୌତିକ ସୁଖରେ ଧର୍ମମାନ ହେଉଛନ୍ତି, କିନ୍ତୁ ଭଗବାନର ଭକ୍ତ ସେମାନେ ଭୌତିକ ସୁଖ ପ୍ରତି ଧାବିତ ହୁଅନ୍ତି ନାହିଁ, ସେମାନେ ଭଗବାନଙ୍କ ସେବାରେ ନିଯୁକ୍ତ ରହି ସେ ପ୍ରକୃତ ଆନନ୍ଦ ପ୍ରାପ୍ତ ହୁଅନ୍ତି। ଭଗବତ ଗୀତାରେ ପଞ୍ଚମ ଅଧ୍ୟାୟରେ ଭଗବାନ ଅର୍ଜୁନଙ୍କୁ କହୁଛନ୍ତି, ଅର୍ଜୁନ ଯେଉଁମାନେ ମୂର୍ଖ ବ୍ୟକ୍ତି ସେମାନେ ଏହି ଭୌତିକ ଆନନ୍ଦରେ ନିଯୁକ୍ତ ରୁହନ୍ତି,
ଭଗବାନଙ୍କୁ ଗ୍ରହଣ କରନ୍ତି ନାହିଁ। ସେମାନେ କହନ୍ତି
अतचन अप्रतिष्ठं ते जगदाहुतनुचरम अपरस्पर संबुदम किमनत कामयुगम सर्वसदाय भगवान कथा कहते असत्य भौतिक जगत असत्य कौन सी मूल स्थिति नहीं जगत आनंद अनुसरण एत कौन सी निश्चरण नहीं कौन सी नियंत्रण तेणु भगवान तेणु अर्जुन भय करिगले प्रभु आपंक समस्त मंगल प्रदान करती मंगल भगवान विष्णु मंगल पर्वध्वज मंगल पुंडलिकाक्ष मंगल पुरुषोत्तम ଆପଣ ତ ମଙ୍ଗଳମୟ ପ୍ରଭୁ ପୁଣି ସେମାନଙ୍କର ଅମଙ୍ଗଳ କେମିତି କରନ୍ତି ସେମାନେ କେମିତି ବିନାଶ କରନ୍ତି ତେଣୁ ଭଗବାନ କହିଲେ ଅର୍ଜୁନ ମୁଁ ତାଙ୍କୁ ଯେଉଁ ବିନାଶ କରେ ତାଦ୍ୱାରା ତାଙ୍କ ପ୍ରତି ତାଙ୍କର ତାଙ୍କ ପ୍ରତି କ୍ଷତି ମୁଁ କରେନି ତାଙ୍କର ମଙ୍ଗଳ କରେ ନା ପ୍ରଭୁ ତାଙ୍କୁ ହତ୍ୟା କଲେ ଆଉ ତାଙ୍କ ମଙ୍ଗଳ କେମିତି ହେଉଛି କଲେ ତାକୁ ନା ଯୋଉ ଯୋଗୀମାନେ ଯୋଉ ଜ୍ଞାନୀମାନେ ଅନେକ ଜନ୍ମ ଧରି ମୋତେ ଜ୍ଞାନ ମାର୍ଗରେ ମୋତେ ଚିନ୍ତନ କରନ୍ତି ବ୍ରହ୍ମ ଚିନ୍ତନ କରନ୍ତି ସେମାନେ ଯେଉଁ ସ୍ଥିତି ପ୍ରାପ୍ତ ହୁଅନ୍ତି ଯେଉଁ ବ୍ରହ୍ମଲୋକ ପ୍ରାପ୍ତ ହୁଅନ୍ତି ମୁଁ ଯାହାକୁ ହତ୍ୟା କରେ ସେମାନେ ମଧ୍ୟ ସେଇ ସ୍ଥିତି ପ୍ରାପ୍ତ ହୁଅନ୍ତି ହତାରି ଗତିକାୟ ଭଗବାନଙ୍କର ଗୋଟିଏ ଅନେକ ଗୁଣ ଭିତରେ ଗୋଟିଏ ଗୁଣ ହେଉଛି ସେ ଯାହାକୁ ହତ୍ୟା କରନ୍ତି ତାଙ୍କୁ ତାଙ୍କର ବ୍ରହ୍ମଲୋକକୁ ପଠାଇ ଦିଅନ୍ତି ହତାରି ଗତିକାୟ ତେଣୁ ଯେଉଁମାନେ ଭଗବାନ ଦ୍ୱାରା ନିହତ ହୁଅନ୍ତି ବା ମୃତ୍ୟୁବରଣ କରନ୍ତି ସେମାନେ ଭଗବାନଙ୍କ ଧାମକୁ ଯାଆନ୍ତି ଆଉ ସେଦିନ କହୁଥିଲେ ସେ ସମୟରେ ଘଟଣା କରାଯାଇଥିଲା ସେତେବେଳେ ଭଗବାନ ମହାଭାରତ ଯୁଦ୍ଧରେ ପାଣ୍ଡବମାନଙ୍କ ପକ୍ଷରେ ବିଶେଷ ଭାବରେ ଅର୍ଜୁନଙ୍କର ରଥରେ ସାହସ ହେଇକି ରହିଥିଲେ ସେତେବେଳେ ଗୌରବ ପକ୍ଷରେ 11 ବି ଯାଇନଥିଲେ ଏବଂ ସମସ୍ତେ ଯେତେବେଳେ ଭଗବାନ ଅର୍ଜୁନଙ୍କ ସହିତ ଯୁଦ୍ଧ କରୁଛନ୍ତି ସେମାନେ ଭଗବାନ ଅର୍ଜୁନଙ୍କର ଭଗବାନଙ୍କ ମୁଖ ଦେଖି ସେମାନେ ତାଙ୍କର ମୁଖର ସୌନ୍ଦର୍ଯ୍ୟ ଦେଖି ସେମାନେ ବିମୋଚ ହେଇଯାଉଛନ୍ତି ଯେ ଭଗବାନ ରୂପ ଦେଖୁଛନ୍ତି ସେମାନେ କଣ ଯୁଦ୍ଧ କରିବେ ସେମାନେ ମୋହିତ ହେଇଯାଉଛନ୍ତି ଏତେ ସୁନ୍ଦର ଭଗବାନ ରୂପ ତେଣୁ ସେମାନେ ଯୁଦ୍ଧ ଯୋଉ ଅସ୍ତ୍ର ଉଠିବା ପୂର୍ବରୁ ଅର୍ଜୁନ ତାଙ୍କ ଯୋଉ ଗାଣ୍ଡିବ ସମୟରେ ତାଙ୍କୁ ଯୋଉ ଅତ୍ୟା କରୁଥିଲେ ସେମାନେ ଭଗବାନଙ୍କ ଧାମ କରୁଥିଲେ ତେଣୁ ଏହିଭଳି ଭାବରେ ଯେଉଁମାନେ ଭଗବାନଙ୍କର ହତ୍ୟା ହୁଅନ୍ତି ସେମାନେ ମଧ୍ୟ ଭଗବାନଙ୍କ ଧାମକୁ ଯାଆନ୍ତି ଆଉ ସେଦିନ କହିଥିଲୁ ଯେ ଏମିତିକି ଜଣେ ଥିଲେ ପୁତନା ନାମକ ଅତିଥି ଥିଲେ ରାଷ୍ଟ୍ରପତି ଥିଲେ ଆପଣମାନେ ଜାଣିଥିବେ ଭଗବାନ ପରି ଛଅଜଣ ହେଇଥିଲେ ତାଙ୍କର ଏହି ମେଳାଟି ହେଇଥିଲା ପୁତନା ସ୍ତନରେ ପାରସ୍ପର ବିଷ ପଡ଼ିକି ଆସିଥିଲା ଭଗବାନଙ୍କୁ ହତ୍ୟା କରିବା ପାଇଁ କିନ୍ତୁ ଭଗବାନ ତାର ଯୋଉ ସ୍ତନ୍ୟପାନ କଲେ ତା ମାଧ୍ୟମରେ ତା ପ୍ରାଣକୁ ମଧ୍ୟ ସୃଷ୍ଟି ନେଲେ କିନ୍ତୁ ଯଦିଓ ପୁତନା ହତ୍ୟା ହେଲା ବା ପୁତନା ବିନାଶ ହେଲା କିନ୍ତୁ ଭଗବାନ ତାଙ୍କର ମା ଯଶୋଦାଙ୍କୁ ଯେଉଁ ସ୍ଥାନ ଦେଇଥିଲେ ତାଙ୍କର ଭାତୃ ଅଛନ୍ତି ଦୁଇ ଜଣ ଭାତୃ ଅମ୍ବିକା ଏବଂ କିଣିବା ସେଇ ଦୁଇ ଜଣ ଭାତୃଙ୍କୁ ଯେଉଁ ସ୍ଥାନ ଦେଇଥିଲେ ସେଇ ସ୍ଥାନ ପ୍ରଦାନ କରିଥିଲେ କାହାକୁ ନା ବକି ବା ପୁତନାଙ୍କୁ ପ୍ରଦାନ କରିଥିଲେ ତେଣୁ ଭଗବାନ ଯେତେବେଳେ ଆସନ୍ତି ହରିଦ୍ରାଣାୟ ସାଧନା ବିନାଶାୟ ଦୁଷ୍କୃତାମ ଏବଂ ଧର୍ମ ସଂସ୍ଥା ପ୍ରାର୍ଥାୟ ବିଭିନ୍ନ ପ୍ରକୃତରେ ଲୋକମାନେ ଜାଣନ୍ତି କ'ଣ ଧର୍ମ ଅର୍ଜୁନ ତ ପଚାରୁଛନ୍ତି ଅନ୍ୟମାନଙ୍କ ପାଇଁ କାଢ଼ନ୍ତୁ ଅର୍ଜୁନ ସ୍ୱୟଂ ପଚାରୁଛନ୍ତି ପ୍ରଭୁ ମୁଁ ଧର୍ମ ସମ୍ବଳ ଥିଲା ମୁଁ ଜାଣିନାହିଁ ତୋ ଧର୍ମ କ'ଣ ମୋତେ ଆପଣଙ୍କ ଶିଷ୍ୟ କରିକି ମୋ ଆପଣଙ୍କ ଶିଷ୍ୟ ହେଲି ମୋତେ ଆପଣ ଧର୍ମ ସମ୍ବନ୍ଧ ଜିନିଷକୁ କୁହନ୍ତୁ ଧର୍ମ ସମ୍ବନ୍ଧ ଜ୍ଞାନ ପ୍ରଦାନ କରନ୍ତୁ ପ୍ରକୃତ ଧର୍ମ କ'ଣ ମୁଁ ଜାଣିପାରୁନାହିଁ ପ୍ରଭୁ ତେଣୁ ଭଗବାନ ଧର୍ମ ବିଷୟରେ ଶିକ୍ଷା କରୁଛନ୍ତି ଧର୍ମ ସମ୍ବାଦ ମହାଦେବ ଭଗବତ ଗୀତାରେ ଯେଉଁ ଅର୍ଜୁନ ପ୍ରଶ୍ନ ପଚାରିଛନ୍ତି ଏବଂ ଭଗବାନ ଯୋଉ ପ୍ରଶ୍ନର ଉତ୍ତର ଦେଉଛନ୍ତି, ଇଏ ହେଉଛି ଧର୍ମ। ଧର୍ମ ସମ୍ବାଦ ମହାଦେବ ଭଗବତ ଗୀତାର ଅଂଶରେ ଭଗବାନ କହିବେ, ଯେଉଁମାନେ କେବଳ ଭଗବତ ଗୀତା ପାଠ କରିବେ,
¡Gracias! ତେଣୁ ଏଇ କ୍ଷେତ୍ର ଦ୍ୱାରା ଖଳ ଦବା ଦାନ
ରାବଣ ତୁମକୁ ଯାହା କଲେ ଭଗବାନ ଷଡ଼େନ୍ଦ୍ର ସେଇ ଭଗବାନ କୃଷ୍ଣେନ୍ଦ୍ର ସେଇ ଭଗବାନ ରାମଚନ୍ଦ୍ର ମୁଁ ତାଙ୍କୁ ବଳରାମ ମୁଁ ଆପଣଙ୍କୁ ସେଇ ଭଗବାନ ରାମଚନ୍ଦ୍ରଙ୍କ ଶରଣରେ ଯାଉଛି। ଶ୍ରୀରାମ ଜୟ ରାମ ଜୟ ଜୟ ରାମ ଶ୍ରୀରାମ
ଜଗନ୍ନାଥ
ସେ ରହିଛନ୍ତି, ସେଇ ସମୁଦ୍ର ଭିତରେ ରହିଛନ୍ତି, କ୍ଷୀରସାଗର ରହିଛନ୍ତି, ଗର୍ଭଦୃଷ୍ଟାଇ ବିଷ୍ଣୁ ରହିଛନ୍ତି, ଚୌଦଟାଇ ବିଷ୍ଣୁ ରହିଛନ୍ତି, କାରଣଦୃଷ୍ଟାଇ ବିଷ୍ଣୁ ରହିଛନ୍ତି, ଏମାନେ ସବୁ ଭଗବାନ ଜଗତର ନାଁ ତ ତେଣୁ ବ୍ରହ୍ମା ଏସବୁ ଦେବତାମାନଙ୍କରେ ଯାଇ ସେ ଚୌଦକ ସାଗର ନିକଟରେ ଭଗବାନ ବିଷ୍ଣୁଙ୍କର ଆରାଧନା କରିଛନ୍ତି। ପୁରୁଷ ପୁରୁଷକୃତ୍ୟ ପୁରୁଷକୃତ ମନ୍ତ୍ର ରହିଛନ୍ତି, ସେ ମନ୍ତ୍ରରେ ଭଗବାନଙ୍କୁ ଆରାଧନା କରିଛନ୍ତି। ଉପଦ୍ରବ୍ୟ ସମାହିତ ସମାହିତ ହୋଇଗଲେ, ସମାଧିଗ୍ରସ୍ତ ହୋଇଗଲେ ସବୁ ଦେବତାମାନେ ଭଗବାନଙ୍କର ଆରାଧନା କରି ଆମେ ମଧ୍ୟ ଭଗବାନଙ୍କର ଆରାଧନା କରିପାରିବା। କିଭଳି ପୁରୁଷସୂକ୍ତ ନ କହିଲେ ମଧ୍ୟ ବହୁତ ଓମ୍ ସହସ୍ର ଶିକ୍ଷା ପୁରୁଷା ଇତ୍ୟାଦି ବହୁତ କଷ୍ଟ ଶ୍ଳୋକ ସବୁ ରହିଛି, କିନ୍ତୁ ଆମେ ଏଇଥିରେ ମଧ୍ୟ ସେ ଭଗବାନଙ୍କୁ ଆରାଧନା କରିପାରିବା। କିଭଳି ହରେ କୃଷ୍ଣ ହରେ କୃଷ୍ଣ 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 ହରେ 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 ରାମ ହରେ ରାମ ରାମ ରାମ। ତେଣୁ ଭଗବାନ ତାଙ୍କର ପ୍ରାର୍ଥନାରେ ସନ୍ତୁଷ୍ଟ ହେଇ ବ୍ରହ୍ମାଙ୍କର ହୃଦୟରେ ସେ ଜ୍ଞାନ ପ୍ରଦାନ କଲେ। ବ୍ରହ୍ମା ମୁଁ ଜାଣିଛି ତୁମମାନେ କେଉଁଥିରେ ଆସିଛ, ମୁଁ ଆଗରୁ ଜାଣିଛି। ତେଣୁ ବସୁଦେବ ଭଳି ସାକ୍ଷାତ ପୁରୁଷ ପ୍ରକୃତି ପର ଜନିଚିତ କ୍ରିୟାଥମ ସମ୍ଭବ ସୁରସ୍ୟ। ତେଣୁ ବ୍ରହ୍ମା କହିଲେ ଦେବତାମାନେ ତମେମାନେ ଯେଉଁ ପ୍ରାର୍ଥନା କରୁଛ ବର୍ତ୍ତମାନ ବନ୍ଦ କର। ଭଗବାନ ମୋତେ ସନ୍ଦେଶ ଦେଇଦେଲେ ନା କ'ଣ କହିଲେ, ନା ବସୁଦେବଙ୍କର ଗୃହରେ ଆସିଲେ ଭଗବାନ ବସୁଦେବ ଉପରେ ସାକ୍ଷାତ ପୁରୁଷ ପ୍ରକୃତି ପର ସେ ପୁରୁଷ ଆସିଲେ। କିଏ ସେ ପୁରୁଷ ଯାହା ପ୍ରକୃତି ପର ଏ ଭୌତିକ ଜଗତର ଉର୍ଦ୍ଧ୍ୱରେ କିଏ ପ୍ରକୃତିର ପର ବସୁଦେବ ଉପରେ ସାକ୍ଷାତ ପୁରୁଷ ପୁରୁଷ ପ୍ରକୃତି ପର ଜନିଷ୍ଠ ଭଗବାନ ଆସିବେ ଏବଂ ତାଙ୍କ ସେବା ପାଇଁ ସମଗ୍ର ସୁରକ୍ଷିତ ଦେବତାମାନେ ଏବଂ ତାଙ୍କ ପତ୍ନୀମାନେ ସବୁ ଆସି ଏଥିରେ ଯେଉଁ ରହିଛି ମଧୁରା ଇତ୍ୟାଦି ନିକଟରେ ସେମାନେ ସବୁ ଆବିର୍ଭାବ ହୁଅନ୍ତି। ଭଗବାନ ଏଇଭଳିଆ କହିଲା ପରେ ଶୁଣିଲେ ଦେବତାମାନେ ଏବଂ ଗୋ ମାତା ସେମାନେ ଆନନ୍ଦିତ ହେଲେ। ତେଣୁ ତା ପରେ ଯେଉଁ ଦେବତାମାନେ ଚାଲିଗଲେ, ତେଣୁ ଏଇ ବସୁଦେବ ଏବଂ ଦେବଙ୍କ ବିବାହ ହେଇଛି। ବସୁଦେବ ଦେବଙ୍କ ବିବାହ ଯେତେ ହେଲା ସେତେବେଳେ କଂସ ଦେବକୁ ଏତେ ମନ ହଉଥିଲା, ନିଜେ ରଥ ବାହୁଥିଲେ, ରଥ ବାହାର ନେଇ ଯାଉଥିଲେ, ସାରଥି ହିସାବରେ ରଥ ଚଳୁଥିଲେ। ତେଣୁ ଦେବତାମାନେ ଦେଖିଲେ ଏ ଯେଉଁ କଂସ ତାର ପ୍ରଭାବରେ ଆର ଯେଉଁ ବିଭିନ୍ନ ପ୍ରକାର ଅଧର୍ମ କରୁଛି, ଦେବତାମାନେ ତ୍ରସ୍ତ ହେଇଯାଉଛନ୍ତି, ଦେବତାମାନେ ମଧ୍ୟ ଦୟା କରିଯାଉଛନ୍ତି, କଂସ ଏତେ ଶକ୍ତିଶାଳୀ ଥିଲା। ତେଣୁ ସେ ଦେବତାମାନେ ଚିନ୍ତା କଲେ ଏ କଂସ ତୁ ବଧ ପାଇଁ ତ ଆମେ ଭଗବାନ ପାଖକୁ ଯାଇଥିଲୁ, କିଏ ଗୋଟେ ଗ୍ରହଣୀ ବ୍ୟକ୍ତି ଏ ତୁ ବଧ ହନ କେହି କରିପାରିବେ ନାହିଁ, ଆଉ ଭଗବାନଙ୍କର ଯଦି ମାଙ୍କର ଯଦି ଏମାନେ ସବୁ ଏତେ ସେବା କରିବେ ଭଗବାନ ପାଇଁ ତାଙ୍କୁ ହତ୍ୟା କରିବେ, ତାଙ୍କ ମାମ ହେବେ ତାଙ୍କୁ ହତ୍ୟା କରିବେ। ତେଣୁ ଦେବତାମାନେ ଆକାଶ ପାଣି ଦେଇଦେଲେ, ବଂଶର ସେବା ଦେଖି ସେମାନେ ଭୟ କରିଗଲେ। ତେଣୁ ଆକାଶ ପାଣି ଦେଲେ ଯେ ଯାଉଥିଲେ ସେ ସେମାନେ ଆକାଶ ପାଣି ହେବା ଯେ ଅଶାନ୍ତ ଅଶ୍ରମ ବାର୍ଗ ହନ୍ତାଚାମ ବୁଦ୍ଧ କହିଲେ ଆରେ ମୂର୍ଖ ଆରେ ବୁଦ୍ଧ ଆରେ ମୂର୍ଖ ତୁ ଯାହାକୁ ବହନ କରୁଛୁ ତାଙ୍କର ଅଶ୍ରମ ବର୍ଗ ହତ୍ୟା କରିବ। ତେଣୁ କଂସର ଯେଉଁ ପ୍ରକୃତ ଥିଲା ପ୍ରକୃତି ନିହାତି ଥିଲା ସେଟା ବାହାରି ପଡ଼ିଲା, ସତ ଯେତେ ଲୋକ ଚକୁଥିଲେ ସ୍ନେହ କରୁଥିଲା ପାଇଁ ବହୁତ ସାଙ୍ଗେ ସାଙ୍ଗେ ଓଡ଼େଇ ପଡ଼ିଲା ରଥରୁ ଓଡ଼େଇ ପଡ଼ି ଦେବଙ୍କର କେଶ ଦେଇ ଗୋଟେ ହାତରେ ବାମ ହାତରେ ଡାଣ ପୁଣି ଖର୍ଚ୍ଚ ଉତ୍ପାଦନ କରି ହତ୍ୟା କରିବା ପାଇଁ ସୁରକ୍ଷିତ କରିବା ପାଇଁ ସୁବିଧା ହେଇଗଲା। ଏତେ ବହୁତ ଅନୁଭବ ହେଲା କିନ୍ତୁ ଆକାଶ ପାଣି ଶୁଣିକରି ତାର ପରିବର୍ତ୍ତନ ହେଇଗଲା, ହତ୍ୟା କରିବା ପାଇଁ ପ୍ରଚାର କରା ହେଲା ନାହିଁ। ତେଣୁ ବସୁଦେବ ବହୁତ ପ୍ରକାର ଶାମ ଦାଣ ଦାଣ୍ଡ ଦଣ୍ଡ ଏଇସବୁ ଗୁଡ଼ା ବିଭିନ୍ନ ପ୍ରକାର ଉପାୟ ଅବଲମ୍ବନ ଦଣ୍ଡ ତ କରିପାରିବେ ନାହିଁ, ବିଭିନ୍ନ ପ୍ରକାର ପ୍ରଶଂସା ଇତ୍ୟାଦି କରି ବିଭିନ୍ନ ପ୍ରକାର ବେଦନୀତି ସୁଯୋଗ କରି ଆଉ ବହୁତ ଜ୍ଞାନ ଉପଦେଶ ଦେଇ ଯେତେ ଚେଷ୍ଟା କଲେ ମଧ୍ୟ କଂସ ସେଥିରୁ ବିରତ ହେଲା ନାହିଁ, ହତ୍ୟାକାଣ୍ଡ ଉନ୍ନତ ହେଇଗଲା। ତେଣୁ ମନ୍ତ୍ରୀ ବସୁଦେବ କହିଲେ ହେ ରାଜନ୍ ଆପଣ କାହିଁକି ଚିନ୍ତା କରୁଛନ୍ତି, ଦେବତୀ ତମର ଭଉଣୀ ଏବଂ ବିବାହ ବେଳା ମାଙ୍ଗଳିକ ବେଳା ତାଙ୍କର ପ୍ରତି ତମର ଭୟ ନାହିଁ, ତାଙ୍କର ପୁତ୍ରମାନଙ୍କ ପ୍ରତି ଭୟ ଅଛି ନା? ହଁ ମୁଁ ତାଙ୍କୁ ସେ ଥିଲେ ସିନା ତାଙ୍କ ପୁତ୍ର ଆସିବେ, ମୁଁ ତ ହତ୍ୟା କରିବେ ତାଙ୍କ ପୁତ୍ର ଆସିବେ, ବାବାଙ୍କୁ ପ୍ରଣାମ କରି ତାଙ୍କୁ ପ୍ରଦକ୍ଷିଣ କରି ଚାଲି ଆସିଲେ ଏବଂ ଦେବୀଙ୍କ ଜଠରୁ ଦେବୀଙ୍କ ଗର୍ଭରୁ ସେ ରହିଛି ସେ ତା ସନ୍ତାନ ଥିଲେ ଗଲା ପରେ ତାକୁ ନେଇ ରୋହିଙ୍କ ଗର୍ଭରେ ପ୍ରାରଣ କଲେ ସେଥିପାଇଁ ବାବା ପ୍ରଣୟ ଗୁରୁ ନାମ ହେଉଛି ସଂକର୍ଷଣ ସେ ବଡ଼ ଭାଇ ଉପରେ ଆସିଲେ ତେଣୁ ତାପରେ ଭଗବାନ ଆବିର୍ଭାବ ହୁଏ
ତେଣୁ ଦେବକୁ ମାତା କହୁଥିଲେ ମା
ତୁମେ ଚିନ୍ତା କର ନା, ଭଗବାନ ଆସିଯାଇଛନ୍ତି ତୁମ ପର୍ବରେ, ତୁମକୁ ପର୍ବ ତୁମର କିଛି କ୍ଷତି କରିପାରିବ ନାହିଁ, ଏଗୁଡ଼ା ତୁମେ ଚାଲି ଯାଇଛନ୍ତି। ତେଣୁ ଆଜିର ଏଇ ତିଥିରେ ଏଇ ଯୋଉ ଭାଦ୍ର ମାସ ଅଷ୍ଟମୀ ତିଥି, ଏଇ ତିଥିରେ ଭଗବାନ ଆବିର୍ଭାବ ହେଇଛନ୍ତି, ରାତି ବାରଟାରେ ଆବିର୍ଭାବ ହେଇଛନ୍ତି। যাম ভিতরে পনেরো অধ্যায় তেইশ অধ্যায় এই আঠটি অধ্যায় বর্ণনা করা যায়, আমি বর্ণনা করে পাইবে না। ভগবান দামোদর উপরে আসলে তেমন ভগবান বহু সম্মান তোমার তৃতীয় পুত্র রূপে আসছি, তৃতীয় আসছি তোমার পুত্র রূপে, তেমন এইপরি ভগবান সামান্য বাড়ক হয়ে যেমিতি আমার শিশু উদাহরণ বর্ণনা করে সেইভাবে ভাবে ভগবান হয়ে এবং তাকে কহিলে যে তুমি যদি ভয় করছ তাহলে মতো নেইকি ব্রজরে নন্দ নন্দমানঙ্কর গোটে সন্তান হয়েছি কন্যা দাস হয়েছি, তুমি মতো সেই ছাই নেইকি তাকে কন্যাকে নিয়ে পাই আস। তেমন বসুদেব যেতে সেই ছোট শিশুকু হাতে নৌ হাতে বন্ধা হয়েছি বন্দী বন্দী হয়েছেন শৃঙ্খলা রয়েছি কিন্তু যদি পুত্রকে ধরি দিচ্ছি তাকে শুক্রাচন করিদ সে যে বন্দীশাল লা সব যেতে সৈনিক মানে ছিল চতুর্থ মানে ছিল সব সাহিত্য করিযাই এবং সব তার সব পড়িগলা বন্দীদের তাকে নেই ব্রজের ছাড়িকি আসিকি তাঙ্কর কন্যাকে আনি আসলে তারপর পুঞ্জ বন্ধা হয়েগলা এবং সে মধ্যে নিজে বন্দী হয়েগলে। তারপর দিন নন্দ উৎসব আরম্ভ হচ্ছি, আসন্তকালি আপনারা নন্দ উৎসব পড়িবে, আমাদের বিশ্রাম দেওয়া। জয় শ্রী ভগবান স্বামী
পচাশ জন কয়েক পারি আই।